ନମସ୍କାର ବନ୍ଧୁଗଣ, ମୁଁ କଳିଙ୍ଗ କନ୍ୟା
ଆଉ ମୁଁ ଆପଣଙ୍କ ମୋବାଇଲ ବାଣୀର ସାଥୀ ସଂଗ୍ରାମ। ଯୁବ ଯୌନ ସ୍ୱାସ୍ଥ୍ୟ ଅଭିଯାନରେ ଆଜି ଆମେ କଥା ହେବା ଯୁବକଙ୍କ ସହିତ ଜଡିତ ଏକ ମହତ୍ତ୍ୱପୂର୍ଣ୍ଣ ବିଷୟରେ।
ବନ୍ଧୁଗଣ, ପୁଅ ହେଉ କି ଝିଅ, ଯେତେବେଳେ ଘରେ ପିଲାର ଜନ୍ମ ହୁଏ ସେତେବେଳେ ମା ବାପାଙ୍କର ଖୁସି କହିଲେ ନ ସରେ। ସେମାନେ ତା ସୁଖଦ ଭବିଷ୍ୟତର ସ୍ୱପ୍ନ ଦେଖିବା ଆରମ୍ଭ କରନ୍ତି ଏବଂ ନିଜ ନିଜ ଘର ଅଗଣାରେ ଜନ୍ମିତ ଏହି ଚାରାକୁ ଅତି ସ୍ନେହରେ ପାଳନ କରିବାକୁ ଲାଗନ୍ତି।
କିନ୍ତୁ କଳିଙ୍ଗ, ପିଲାର ଜନ୍ମ ସାଙ୍ଗରେ ପିତାମାତା ତାଙ୍କ ସଂସାର ଗଢିବା ସ୍ୱପ୍ନ ମଧ୍ୟ ଦେଖିବା ଆରମ୍ଭ କରନ୍ତି। ଆଉ ବହୁତ ପିତାମାତା ଅତି କମ ବୟସରେ ହିଁ ନିଜ ପିଲାଙ୍କୁ ବିବାହ ବନ୍ଧନରେ ବାନ୍ଧି ଦିଅନ୍ତି।
କେତେ ଆଶ୍ଚର୍ଯ୍ୟର କଥା ନା, ଯେଉଁ ପିତାମାତା ନିଜ ପିଲାଙ୍କୁ ଏତେ ସ୍ନେହରେ ବଢାଇଥାନ୍ତି ସେମାନେ ତ ଯୁବାବସ୍ଥା ପର୍ଯ୍ୟନ୍ତ ଅପେକ୍ଷା କରିପାରନ୍ତି ନାହିଁ ଏବଂ କିଶୋରାବସ୍ଥାରେ ହିଁ ବିବାହ କରିଦିଅନ୍ତି।
ବିଲକୁଲ, ଏହି କଥାକୁ କାହିଁକି ଭୁଲା ଦିଆଯାଏ ଯେ ବାଳୁତ ବୟସରେ ତିଆରି ସମ୍ପର୍କ ଯେତେବେଳେ ଶୀଘ୍ର ବଢିବାକୁ ଆରମ୍ଭ କରେ ସେତେବେଳେ ତା ପରିଣାମ କେତେ ଭୟଙ୍କର ହୋଇଥାଏ।
ଶ୍ରୋତା ବନ୍ଧୁ, ଯୁବ ଯୌନ ସ୍ୱାସ୍ଥ୍ୟରେ ଆମେ ଏହି ଭୟଙ୍କର ପରିଣାମ ବିଷୟରେ ଚର୍ଚ୍ଚା କରିବା ଆଉ ଜାଣିବା ଯେ ଏଥିରୁ ରକ୍ଷା ପାଇବା ପାଇଁ କ'ଣ ସବୁ ଉପାୟ ଅଛି, ବିଶେଷ କରି ସ୍ଥାନୀୟ ଉପାୟ ଆମେ କରିପାରିବା।
ବନ୍ଧୁଗଣ, ଯେତେବେଳେ ଝିଅ ଏବଂ ପୁଅ ପିଲାବେଳରୁ କିଶୋର ଅବସ୍ଥାକୁ ଆସନ୍ତି ତାଙ୍କ ଶରୀରରେ ପରିବର୍ତ୍ତନ ଆସିବା ଆରମ୍ଭ କରେ ଏବଂ ତାଙ୍କ ଆଖପାଖର ପରିବେଶ ତାଙ୍କ ପାଇଁ ବହୁତ ବଦଳିଯାଏ।
ଏହା ସେହି ସମୟ ଯେତେବେଳେ ପିତାମାତା, ସମ୍ପର୍କୀୟ ଆଉ ଆଖପାଖର ଲୋକ ସେମାନଙ୍କ ଛୋଟ ପିଲା ବୋଲି ଭାବନ୍ତି ନାହିଁ ଏବଂ ଦାୟିତ୍ୱପୂର୍ଣ୍ଣ କାମ ତାଙ୍କୁ ଦିଆଯାଏ। ଏହି ଦାୟିତ୍ୱ ମଧ୍ୟରୁ ବିବାହ ବି ଏକ ଦାୟିତ୍ୱ।
କିନ୍ତୁ ଚିନ୍ତାର ବିଷୟ ଏହା ଯେ କିଶୋର ଅବସ୍ଥା ଏପରି ଏକ ଅବସ୍ଥା ଯେତେବେଳେ ପିଲାମାନଙ୍କ ଶରୀର ବୃଦ୍ଧି ହେବାର ପ୍ରସ୍ତୁତି ଚାଲିଥାଏ। ବର୍ତ୍ତମାନ ଭାବନ୍ତୁ, ଯଦି ଏହି ପ୍ରସ୍ତୁତି ସମୟରେ ତାଙ୍କର ଶରୀରକୁ ସେସବୁ କରିବାକୁ ହୁଏ ଯେଉଁଥିପାଇଁ ଶରୀର ସମ୍ପୂର୍ଣ୍ଣ ପ୍ରସ୍ତୁତ ନୁହେଁ, ତାହେଲେ କ'ଣ ହେବ?
ଆପଣ ଠିକ୍ କଥା କହୁଥିଲେ, ଯଦି ଜଣେ କୁମ୍ଭାର ମାଟି କଳସ ତିଆରି କରୁଛି ତେବେ ତା ଚେଷ୍ଟା ରହେ ଯେମିତି କଳସଟି ସମ୍ପୂର୍ଣ୍ଣ ମଜବୁତ ବନିବ। ଆଉ ଲୋକ ବି ନରମ କଳସୀ କିଣନ୍ତି ନାହିଁ ଯେଉଁଥିରେ ପାଣି ଢାଳିବା ମାତ୍ରେ ଏହା ଭାଙ୍ଗିଯିବ।
ଠିକ୍ ଏହିପରି ଯେତେବେଳେ କିଶୋର ଅବସ୍ଥାରେ ପୁଅ ଝିଅଙ୍କୁ ବିବାହର ବନ୍ଧନରେ ବାନ୍ଧି ଦିଆଯାଏ ସେତେବେଳେ ଶୀଘ୍ର ବିବାହର ପରିଣାମ ଜଲ୍ଦି ଗର୍ଭଧାରଣ କରିବା ରୂପରେ ଦେଖାଯାଏ। ଆଉ କମ୍ ବୟସରେ ଗର୍ଭଧାରଣ କଲେ ଅସୁରକ୍ଷିତ ଗର୍ଭପାତ ସମ୍ଭାବନା ବୃଦ୍ଧି ହୁଏ। ବନ୍ଧୁଗଣ, ଏହି ବିଷୟରେ ଆମକୁ ବହୁତ ଗୁଡ଼ିଏ ବିଚାର ଓଡ଼ିଶା ମୋବାଇଲ ବାଣୀରେ ମିଳିଛି। ଆଗକୁ ଯିବା ପୂର୍ବରୁ ଚାଲନ୍ତୁ କିଛି ବଛା ହୋଇଥିବା ବିଚାରକୁ ଶୁଣିନେବା।
ନମସ୍କାର, ମୁଁ ପ୍ରିୟଙ୍କା ସାହୁ। ମୋ ଅନୁସାରେ ମତାମତ ମୋର ଏହା ହେଲା କି ଅସୁରକ୍ଷିତ ଗର୍ଭପାତ କରିବା ଦ୍ୱାରା ସମ୍ପୃକ୍ତ ମହିଳାଙ୍କର ଜୀବନ ପ୍ରତି ବିପଦ ଥାଏ ଏବଂ ସେମାନଙ୍କର ଶାରୀରିକ ମାନସିକ ସ୍ତରରେ ବାଧା ସୃଷ୍ଟି ହୋଇଥାଏ। ସାଧାରଣତଃ ଯେଉଁମାନେ ଜାଣନ୍ତି ଗର୍ଭପାତ ବିଷୟରେ, ସୁରକ୍ଷିତ ଗର୍ଭପାତ ବିଷୟରେ, ସେମାନେ ଗର୍ଭଧାରଣର 12 ସପ୍ତାହ ମଧ୍ୟରେ ସରକାରଙ୍କ ଡାକ୍ତରଖାନାରେ ଗର୍ଭପାତ କରନ୍ତି ଯେଉଁଥିରେ କି ସେମାନଙ୍କର ଗର୍ଭପାତ କରୁଥିବା ମହିଳାଙ୍କର ଜୀବନ ପ୍ରତି ବିପଦ ନଥାଏ ଏବଂ ଯେଉଁମାନେ ଜାଣନ୍ତି ନାହିଁ ସେମାନେ କୃତ୍ରିମ ଉପାୟରେ ଗର୍ଭପାତ କରନ୍ତି ଯେଉଁଥିରେ କି ସେମାନଙ୍କର ଜୀବନ ପ୍ରତି ବିପଦ ଥାଏ ଏବଂ ସମୟ ସମୟ ଭ୍ରୂଣଟି ବି ରହିଥାଏ ଏବଂ ସେ ଭ୍ରୂଣଟି ଜନ୍ମ ହେବା ସମୟରେ ସେ ବିକଳାଙ୍ଗ ହୋଇ ଜନ୍ମ ହୋଇଥାଏ।
ନମସ୍କାର, ମୁଁ ରେବତୀ ପାଢ଼ୀ। କେବଳ ଆଇନ ଅନୁସାରେ ସୁରକ୍ଷିତ ଗର୍ଭପାତ କରିବା ଦ୍ୱାରା ଗର୍ଭପାତ କରୁଥିବା ମହିଳାମାନଙ୍କର ଜୀବନ ରକ୍ଷା କରାଯାଇପାରେ ଏବଂ ଅସୁରକ୍ଷିତ ଗର୍ଭପାତ ମହିଳାମାନଙ୍କର ଜୀବନ ପ୍ରତି ଯଥେଷ୍ଟ ବିପଦର କାରଣ ହୋଇଥାଏ। ଯେକୌଣସି ସରକାରୀ ଡାକ୍ତରଖାନା ଯଥା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବା ତାଠାରୁ ଉପରସ୍ଥ ଡାକ୍ତରଖାନାର ଡାକ୍ତରଙ୍କର ପରାମର୍ଶ ଅନୁସାରେ ଗର୍ଭପାତ କରିପାରୁଥିବା ସମସ୍ତଙ୍କ ସୁବିଧା ନଥାଏ।
କିଶୋର ଅବସ୍ଥାରେ ଝିଅଙ୍କ ଶରୀର ପିଲା ଜନ୍ମ ଦେବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇନଥାଏ ଆଉ ଏଥିରେ ଅସୁରକ୍ଷିତ ଗର୍ଭପାତର ସମ୍ଭାବନା ବଢ଼ିଯାଏ। ମାସିକ ଧର୍ମ ବା ଅନ୍ୟ ଶାରୀରିକ ପରିବର୍ତ୍ତନ ସହ ତାଙ୍କ ପ୍ରଜନନ ଏବଂ ଯୌନ ଅଙ୍ଗର ବିକାଶ ହୋଇଥାଏ। ଆଉ ସମ୍ପୂର୍ଣ୍ଣ ବିକାଶ ବିନା ଯେତେବେଳେ ତାଙ୍କୁ ପିଲା ଜନ୍ମ ଦେବାକୁ ନିଜ ଶରୀରକୁ ପ୍ରସ୍ତୁତ କରିବାକୁ ହୁଏ ସେତେବେଳେ ଗର୍ଭର ପିଲା ଓ ମା ଦୁଇ ଜଣଙ୍କର ଜୀବନ ଅସୁରକ୍ଷିତ ହୁଏ।
ବନ୍ଧୁଗଣ, ଆମ ଦେଶରେ କିଛି ବିଶେଷ ପରିସ୍ଥିତିରେ ଗର୍ଭପାତକୁ ଆଇନର ମଞ୍ଜୁରୀ ଦିଆଯାଇଛି, କିନ୍ତୁ ଏକ କିଶୋରୀର ଶରୀରକୁ କୁମ୍ଭାରର କଞ୍ଚା ମାଟି କଳସଠୁ କମ୍ ମାନି ହେବନି, ଯାହା ଗର୍ଭଧାରଣ କି ଗର୍ଭପାତ ପାଇଁ ପ୍ରସ୍ତୁତ ହୋଇନଥାଏ।
ଆଉ ଏଥିରେ ଯେତେବେଳେ କିଶୋରୀଙ୍କୁ ଗର୍ଭାବସ୍ଥାରେ ଜଟିଳତା ସୃଷ୍ଟି ହୁଏ ଏବଂ ଗର୍ଭପାତ ହିଁ ଏକମାତ୍ର ସମାଧାନ ରହିଯାଏ, ସେତେବେଳେ ତାଙ୍କ କିଶୋରୀ ବା କଞ୍ଚା ଶରୀର ପାଇଁ ଗର୍ଭପାତ ବହୁତ ଭୟଙ୍କର ହୋଇଥାଏ। ଏବଂ ଆହୁରି ମଧ୍ୟ ସକୁଶଳ ହାତରେ ଗର୍ଭପାତ ନ କରାଇପାରିଲେ କିଶୋରୀଙ୍କ ଜୀବନ ଯିବାର ସମ୍ଭାବନା ଆସିଥାଏ।
WHO ଅର୍ଥାତ୍ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଗଣନା ଅନୁସାରେ ପ୍ରାୟ 80,000 ମହିଳାଙ୍କ ମୃତ୍ୟୁ ଅସୁରକ୍ଷିତ ଗର୍ଭପାତ ଏବଂ ବେଆଇନ ଗର୍ଭପାତରେ ହୋଇଥାଏ।
ଏହାଛଡ଼ା କିଶୋର ଏବଂ କିଶୋରୀମାନଙ୍କ ପାଖରେ ଗର୍ଭ ନିରୋଧ ବିଷୟରେ ବହୁତ କମ୍ ଧାରଣା ଥାଏ, ଯାହାଦ୍ୱାରା ସେମାନେ ଏହାର ସଠିକ୍ ଉପଯୋଗ କରିପାରନ୍ତି ନାହିଁ। କିନ୍ତୁ ଶ୍ରୋତାବନ୍ଧୁ, ଗର୍ଭ ନିରୋଧର ସାଧନ ଏହି ସମସ୍ୟାର ସମ୍ପୂର୍ଣ୍ଣ ସମାଧାନ ନୁହେଁ।
ନିଶ୍ଚିତ, ଆଉ ଗର୍ଭାବସ୍ଥା ତାହା ସହ ଜଡ଼ିତ ଜଟିଳତା ବା ଗର୍ଭପାତର ସମସ୍ୟା ନିଜ ପାଇଁ ଆଉ ଏକ ସମସ୍ୟା ସୃଷ୍ଟି କରିଥାଏ, ଆଉ ଏହି ସମସ୍ୟାର କାରଣ ହେଉଛି କମ୍ ବୟସରେ ବିବାହ।
ଯଦି ଆମେ କମ୍ ବୟସରେ ଝିଅ ପୁଅଙ୍କ ବିବାହ କରାଇ ନଦେବା ଏବଂ ତାଙ୍କ ପ୍ରଜନନ ଅଙ୍ଗ ଓ ଶରୀରକୁ ସମ୍ପୂର୍ଣ୍ଣ ବିକାଶ କରିବାକୁ ସୁଯୋଗ ଦେବା, ତେବେ ଅଧାରୁ ଅଧିକ ସମସ୍ୟା ସେହି ସମୟରେ ଶେଷ ହୋଇଥାଏ।
ଶ୍ରୋତା ବନ୍ଧୁ, ଆପଣଙ୍କ ଅନୁସାରେ ବାଲ୍ୟ ବିବାହର ବିଚାର ଏବଂ ଅସୁରକ୍ଷିତ ଗର୍ଭପାତ ଭଳି ସମସ୍ୟାଗୁଡ଼ିକ ଉପରେ କିପରି ପ୍ରତିବନ୍ଧକ ଲଗାଯାଇପାରିବ, ନିଜ ବିଚାରକୁ ଆମ ଓଡ଼ିଶା ମୋବାଇଲ୍ ବାଣୀ ନମ୍ବରରେ 3TP ଆମକୁ ଜଣାନ୍ତୁ।
ଯୁବ ଯୌବନ ସ୍ୱାସ୍ଥ୍ୟ ଅଭିଯାନରେ ଆସନ୍ତା ଅଧ୍ୟାୟରେ ମାନେ ମଙ୍ଗଳବାର ସନ୍ଧ୍ୟା 7-8 ପର୍ଯ୍ୟନ୍ତ ଆମେ କଥା ହେବା ଯୌନ ସ୍ୱାସ୍ଥ୍ୟ ଏବଂ ଅଧିକାର ବିଷୟରେ। କିନ୍ତୁ ସେତେବେଳେ ପର୍ଯ୍ୟନ୍ତ ଆପଣ ଆମକୁ ଜଣାନ୍ତୁ ଯେ ଯେତେବେଳେ କିଶୋର କିଶୋରୀଙ୍କୁ ତାଙ୍କ ଯୌନ ଏବଂ ପ୍ରଜନନ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଆସେ ସେତେବେଳେ ସେମାନେ କ'ଣ କରିବା ଦରକାର ଏବଂ ଆମ ଯୌନ ଅଧିକାର କହିଲେ ଆମେ କ'ଣ ବୁଝୁ। ତେଣୁ ଓଡ଼ିଶା ମୋବାଇଲ୍ ବାଣୀ ଶୁଣୁଥିବା ବେଳେ 3TP ନିଜ ବିଚାରକୁ ଆମ ସହିତ ବାଣ୍ଟନ୍ତୁ।
ବର୍ତ୍ତମାନ ପାଇଁ ମୁଁ ସଂଗ୍ରାମ
ଆଉ ମୁଁ କଳିଙ୍ଗ କନ୍ୟା ଆପଣଙ୍କ ଠାରୁ ବିଦାୟ ନେଉଛୁ। ଧନ୍ୟବାଦ।